ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 19 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 118 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ର ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। କେନ୍ଦୁଝରଠାନେ ଗୋଟେ ମେଗା ଷ୍ଟିଲ୍ ପ୍ଲାଣ୍ଟ ବସାବାର ଲାଗି ଜାନୁଆରୀ 28 ଆର୍ 29 ତାରିଖ ଭୁବନେଶ୍ୱରଠାନେ ହେବାର୍କେ ଥିବା ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ନ ଗୋଟେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୂଚନା ଦେଇଛନ୍। ତିନିଦିନିଆ କେନ୍ଦୁଝର ଗସ୍ତର ପହିଲା ଦିନେ ଗଲାକାଲି ମୁଖ୍ୟମନ୍ତ୍ରୀ ଇ ବାବଦେ ସୂଚନା ଦେଇକରି ଇ ଷ୍ଟିଲ୍ ପ୍ଲାଣ୍ଟ ରାଜ୍ୟର ବିକାଶକେ ଆହୁରି ବରକସ କରବା ବୋଲି କହିଛନ୍। ଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଜିଲ୍ଲାର କାନପୁର ଡ୍ୟାମ୍ର ଉଦ୍ଘାଟନ କରିକରି ରାଇକେଲାଠାନେ ନିଜର ଘରେ ଲୋକଙ୍କର ଅଭିଯୋଗ ଶୁଣିଥିଲେ। ସବୁ ସମସ୍ୟାର ତୁର୍ତ୍ତି ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ 2025 ଭାଗ ନେଇଥିବାର ଓଡ଼ିଶାର ଜୁଆନ୍ ପିଲା ଟୁକେଲ୍ମାନଙ୍କ ସାଙ୍ଗେ ଗଲାକାଲି ଭେଟିକରି ବିକଶିତ ଓଡ଼ିଶା ଆର୍ ବିକଶିତ ଭାରତ ଗଠନକେ ନେଇକରି ଯୁବବର୍ଗର ଆଭିମୁଖ୍ୟ ବିଷୟଥି ଆଲୋଚନା କରିଛନ୍। ପଞ୍ଚାୟତସ୍ତରୀୟ ଯୁବ ସମ୍ମିଳନୀ ଜରିଏ ଚିନ୍ତାଧାରାର ଆଦାନ ପ୍ରଦାନ ସହିତ ଆତ୍ମନିର୍ଭର ହୋଇକରି ନିଯୁକ୍ତି ଖୋଜବାର ବଦଲେ ନିଯୁକ୍ତିଦାତା ହେବାର୍କେ ପଡ଼ବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାଜ୍ୟ ଖରିଫ୍ ଋତୁ ଲାଗି ସରକାରୀ ସ୍ତରଥି ଧାନଘିନା ପ୍ରକ୍ରିୟା ଜାରି ରହିଛି। ପ୍ରକ୍ରିୟାକେ ସ୍ୱଚ୍ଛ ଆର୍ ନିରପେକ୍ଷ କରବାର୍ ଲାଗି ସବୁ ମଣ୍ଡି ଉପରେ କଡ଼ା ନଜର ରଖବାର୍ ଲାଗି ଇହାଦେ ରାଜ୍ୟର 30 ଜିଲ୍ଲା 3,903 ମଣ୍ଡି ଲାଗି 3,893 ଜନ ନୋଡାଲ୍ ଅଧିକାରୀ ନିଯୁକ୍ତ ହୋଇକରି ଧାନ ଠୁଲାବାର ପ୍ରକ୍ରିୟା ଉପରେ ନଜର ରଖିଛନ୍। ଫି ମଣ୍ଡିନ ନୋଡାଲ ଅଧିକାରୀମାନେ ନିଯୁକ୍ତ ହେବାର ସହିତ 2-3 ମଣ୍ଡିର ଦାୟିତ୍ୱଥି ଜଣେ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି। ଏ ଅଧିକାରୀମାନେ ମଣ୍ଡିକେ ଆସୁଥିବାର ସବୁ ଚାଷୀମାନଙ୍କର ସମସ୍ୟା ବାବଦେ ବୁଝବାର ସହିତ ତୁର୍ତ୍ତି ପଦକ୍ଷେପ ନେଉଛନ୍। ମଧୁବାବୁ ଭତ୍ତା ଯୋଜନା ଆଉ ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଅଧୀନଥି 80 ବରଷନୁ ଅଏତକା ନାଗରିକ ଆର୍ 80% କି ତାନୁ ଅଏତକା ଭିନ୍ନକ୍ଷମଙ୍କର ସାମାଜିକ ସୁରକ୍ଷା ଭତ୍ତା 3,500 ବଢ଼ାଯାଇଛି। ଆଜିଠାନୁ ଇଟା ଲାଗୁ ହେବା। ଇଥି 4,15,000 ଅଏତକା ହିତାଧିକାରୀ ଲାଭ ପାଇବେ ବୋଲି ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ସୂଚନା ଦିଆଯାଇଛି। ଗଲା 3 ତାରିଖ କ୍ୟାବିନେଟ୍ ବୈଠକଥି ଇ ବାବଦେ ନିଷ୍ପତ୍ତି ନିଆଯାଇଥିଲା। ମେଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍କେ ରୋକବାର ଲାଗି ପ୍ରଶ୍ନପତ୍ରଥି ବୁକ୍ଲେଟ୍ ନମ୍ଘର ଆର୍ କ୍ୟୁଆର୍ କୋଡ୍ ନମ୍ଘର ୱାଟରମାର୍କଥି ରହିବା ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍। କଟକଣା ସତ୍ତ୍ୱେ ଅନିୟମିତତା ଧରାପଡ଼ିଲେ ପରୀକ୍ଷାର୍ଥୀ, ପରୀକ୍ଷକ ଆର୍ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ସେନ୍ତା ପ୍ରଶ୍ନପତ୍ର ଭାଇରାଲ୍ ହେବାର ପ୍ରମାଣ ମିଳିଲେ ଇ ବାବଦେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଦାୟୀ ରହିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳାର ଗଲାକାଲି ଥିଲା ପହିଲା ସାହି ସ୍ନାନ। ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗୋଟେ ଦିନେ 3.5 କୋଟିରୁ ଅଏତକା ଶ୍ରଦ୍ଧାଳୁ ସଙ୍ଗମନ ବୁଡ଼ ପକେଇଛନ୍। ଇ ସାହି ସ୍ନାନ ସକାଳର 6:15 ମୂଲ ହୋଇକରି ବେଲବୁଡ଼ର 6:15 ତକ ଚାଲିଥିଲା। ଜୁନା ଆଖଡ଼ା ସହିତ 13 ଆଖଡ଼ାର ସାଧୁସନ୍ଥମାନେ ଶୋଭାଯାତ୍ରାଥି ଯାଇକରି ସଙ୍ଗମନ ବୁଡ଼ ପକେଇଥିଲେ। ତାରୁତ୍ରୁ ସାଧାରଣ ଲୋକେ ସାହି ସ୍ନାନ କରିଥିଲେ। ପୁରୀ ଶ୍ରୀମନ୍ଦିର ନ ଆଇବା 20 ତାରିଖନୁ ଧାଡ଼ି ଦର୍ଶନ ସିଧାସଳଖ ଭାବେ ମୂଲ ହେବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ଆଉ ପରୀକ୍ଷାମୂଳକ ଭାବେ ନାଇଁ କରିକରି ସିଧାସଳଖ ବ୍ୟାରିକେଡ୍ ସ୍ଥାପନା କରାଯିବା ବୋଲି ମନ୍ତ୍ରୀ କହିଛନ୍। ଭକ୍ତମାନେ ନାଟମଣ୍ଡପନୁ ଯେନ୍ତା ସୁରୁଖୁରୁଥି ଦର୍ଶନ କରିପାରିବେ ସେଥିଲାଗି ବ୍ୟବସ୍ଥା କରାଯିବା। ସମ୍ବଲପୁରଠାରେ 2 ନମ୍ବର ସମ୍ବଲପୁରୀ ଧନୁଯାତ୍ରା ଆଜିଠାନୁ ମୂଲ ହେବା। ଆଇବା 19 ତାରିଖ ତକ ହେବାର୍କେ ଥିବା ଏହି ଯାତ୍ରାଥି ଗଙ୍ଗାଧର ମଣ୍ଡପନ ମଥୁରା ନଗରୀ ଆର୍ ଚାଉଁରପୁରନ ଗୋପପୁର ହେବା। ଆଜି ସକାଳେ ମା ସମଲେଶ୍ୱରୀଙ୍କଠାରେ ପୂଜାର୍ଚ୍ଚନା ଉତ୍ରୁ ଗୋଟେ ସାଂସ୍କୃତିକ ଶୋଭାଯାତ୍ରା ମୂଲ ହେବା ବୋଲି ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍। ଭବାନୀପାଟନାର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2025 ଗଲାକାଲି ଉଦ୍ଘାଟିତ ହୋଇଯାଇଛି। କଳାହାଣ୍ଡିର ଭିନ୍ ଭିନ୍ ଧାର୍ମିକ ପୀଠମାନଙ୍କନୁ ମଶାଲ ଅନାଯାଇକରି ଉତ୍ସବ ଜାଗାନ ସ୍ଥାପନା କରାଯାଇଥିଲା। କଳାହାଣ୍ଡି ଲୋକସଭା ସାଂସଦ ମାଲବିକା ଦେବୀ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ହକି ଇଣ୍ଡିଆ ଲିଗ୍ ନ ଆଜ୍ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ୟୁପି ରୁଦ୍ରାସ ଆଉ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ମ୍ୟାଚ୍ ହେବା। ରାତି 8:15 ଠିକ୍ ଖେଲ୍ ମୂଲ ହେବା। ଗଲାକାଲ ହୋଇଥିବା ମ୍ୟାଚ୍ରେ ଟିମ୍ ଗୁନାସିକା ସୁର୍ମା ହକି କ୍ଲବ୍କେ 2-1 ଗୋଲ୍ଥି ହରାଇଥିବାର ବେଳେ ମହିଳା ବର୍ଗଥି ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଦିଲ୍ଲୀ ଏସ୍ଜି ପାଇପର୍ସକେ 1-0 ଗୋଲ୍ଥି ହରାଇଥିଲା। ଏଚ୍ଡିଆର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।